मारियल पातु दयो
विदुरस्यामरात्मनः
तस्मिन्
गरियसि
प्रश्न साधुवादपब्रूहिताः
नहि अल्पार्थे दयस्तस्य
तस्मिन् वर्यसि प्रश्न
साधुवादोपब्रूहिता नहि अल्पार्थदयोतस्य
विदुरस्यामलात्मनः
साधुवादोपब्रूहिता
एणिके असुना एणिके पडे असु
নিশ্চিত ভাবে অল্প অর্থ ক্ষুদ্র বা গুরুত্বহীন উদ্দেশ্য উদিত বিদুরস্য বিদুরঙ্কর অমলাত্মনঃ সাধুপুরুষঙ্কর তস্মিন সেথিরে বরিয়সি উদ্দেশ্যমূলক প্রশ্ন প্রশ্ন সাধুবাদ সাধুমানঙ্ক দ্বারা অনুমোদিত উপগৃহীত পূর্ণ অনুবাদ মহাত্মা বিদুর জন মহান শুদ্ধ ভগবত ভক্ত এবং সেথিপাই মৈত্রেয় মুনিঙ্কু তাঙ্কর সেগুড়িক নিশ্চয় খুব উদ্দেশ্যমূলক হয়েছিল এবং তাহা সাধুমানঙ্ক দ্বারা অনুমোদিত এবং উচ্চ প্রশংসিত হয়েছিল শিল প্রভুপাদঙ্কর ভাবার্থ বিভিন্ন শ্রেণীর লোকমানঙ্ক মধ্যে যে প্রশ্নোত্তর হুয়ে তাহার বিভিন্ন মূল্য অছি ব্যবসায়ী মানে সেমানকর ব্যবসায় সম্বন্ধীয় যে জিজ্ঞাসা করতে তাহা কেবে হলে উন্নত ধার্মিক উদ্দেশ্যমূলক নুহ বা তাহা সেথিরু আশা করা যাই পারিব না বিভিন্ন শ্রেণীর লোকমানঙ্ক মধ্যে যে প্রশ্নোত্তর হুয়ে তাহা কি প্রকার হয়েছিল তাহা সম্পৃক্ত ব্যক্তি মানঙ্কর প্রজ্ঞা মেধা বুদ্ধিবৃত্তিরু অনুমান করা যাই পারে শ্রীমদ ভগবত গীতার যে বার্তাপ হয়েছে তাহা পরম পুরুষ ভগবান শ্রীকৃষ্ণ এবং এক মহান ভক্ত অর্জুনঙ্ক মধ্যে হয়েছে ভগবান শ্রীকৃষ্ণ নিজে স্বীকার করেছেন যে অর্জুন তাঁর ভক্ত এবং তাঁর সখা তেমন এতে যেকোনসি ভদ্রলোক অনুমান করে পারিব যে বার্তাপ নিশ্চিত ভাবে ভক্তিযোগ উপরে হয়েছিল প্রকৃতরে সমগ্র ভগবত গীতার আলোচনা ভক্তিযোগ উপরে হয়েছে কর্ম ও কর্মযোগ মধ্যে তফাত অছি কর্ম করা যায় কর্তার ফলভোগ কামনা অনুযায়ী কিন্তু কর্মযোগে যে কর্ম করা যায় তা ভগবান বিধি বিধান নিমিত্ত ভক্তর কর্ম কর্মযোগ বা ভক্তি বা ভগবান বিধি বিধান উপরে আধারিত কিন্তু কর্ম কর্তার নিজেন্দ্রীয় প্রীতি উপরে আধারিত শ্রীমদ ভাগবত অনুযায়ী যেতবে ব্যক্তি আত্মতত্ত্ব ও ভগবত তত্ত্ব সম্বন্ধে জাঁয়া অত্যন্ত ব্যাকুল হয়ে উঠে সেতবে সে এক প্রামাণিক আচার্য বা গুরুঙ্ পাখে পৌঁছবা উচিত যে সাধারণ লোকর এ প্রকার তত্ত্ব জিজ্ঞাসা প্রতি আগ্রহ নথায় সে ঢঙ্গ করা গুরুঙ্ পাখু যা উচিত নুহে এক জিজ্ঞাসু ছাত্র হিসাবে মহারাজ পরীক্ষিত ভগবত তত্ত্ব বিজ্ঞান সম্বন্ধে জাঁয়া অত্যন্ত আগ্রহী হয়ে পড়লে এবং শ্রীল সুখদেব গোস্বামী জন প্রামাণিক গুরু বা তত্ত্বাচার্য লে ভগবত তত্ত্ব বিজ্ঞান সে ভালোভাবে জাঁথিলে উভয় জাঁথিলে যে বিদুর ও মৈত্রেয় মুনিঙ্ মধ্যে যে আলোচনা হয়েছিল তাহা অত্যন্ত উন্নত ধরনের এবং এইপরি ভাবে প্রামাণিক গুরুঙ্ ঠার তাহা জাঁয়া নিমিত্ত মহারাজ পরীক্ষিত বড় আগ্রহী হয়ে উঠলে নহি অল্পার্থ দয়স্তস্য বিদুরস্যামলাত্মনঃ তস্মিন বরিয়সি প্রশ্ন সাধু বাদপপঞ্চিত মহাত্মা বিদুর জন মহান শুদ্ধ ভগবত ভক্ত এবং সেথিপাই মৈত্রেয় মুনি তাঁকর যে প্রশ্ন সেগুলিকে নিশ্চয় খুব উদ্দেশ্যমূলক হয়েছিল এবং তাহা সাধুমানঙ্ক দ্বারা অনুমোদিত এবং উচ্চ প্রশংসিত হয়েছিল শ্রীমদ ভাগবত যাকি অতি এক মূল্যবান উপাদেয় গ্রন্থ এবং যে ভাগবত গ্রন্থ সহিত অন্য কোণী গ্রন্থর তুলনা করা যাই নপারে সে ভাগবত গ্রন্থটি কেবল প্রশ্ন এবং উত্তর উভয়ের মধ্যে সুখদেব গোস্বামী পরীক্ষিত মহারাজ ବିଦ୍ର ମୈତ୍ରେୟ ମୁନି ଯୁଧିଷ୍ଠିର ମହାରାଜ ନାରଦ ମୁନି ଏ ପ୍ରକାର ଭାବରେ ପ୍ରଶ୍ନ ଉତ୍ତର ମଧ୍ୟରେ ହିଁ ଭାଗବତ ତତ୍ତ୍ୱ ସମାବେଶ ହୋଇଅଛି। ତେଣୁ ଏ ଯେଉଁ ପ୍ରଶ୍ନ ଉତ୍ତର ଏ ସାଧାରଣ ବ୍ୟକ୍ତିଙ୍କ ଭଳି ପ୍ରଶ୍ନ ଉତ୍ତର ନୁହେଁ। ଆମେ ସାଧାରଣତଃ ସାମାଜିକ କ୍ଷେତ୍ରରେ ଦେଖୁ ପରିବାର ମଧ୍ୟରେ ପିତା ପୁତ୍ରଙ୍କ ମଧ୍ୟରେ ପ୍ରଶ୍ନ ଉତ୍ତର, ଶିକ୍ଷକ ଛାତ୍ର ମଧ୍ୟରେ ପ୍ରଶ୍ନ ଉତ୍ତର, ବ୍ୟବସାୟୀ ବ୍ୟବସାୟୀଙ୍କ ମଧ୍ୟରେ ପ୍ରଶ୍ନ ଉତ୍ତର, ଅଫିସରେ ମଧ୍ୟ ଉଚ୍ଚ ସ୍ତରରେ ଅଛନ୍ତି ଅଧିକାରୀ ତାଙ୍କ ଅଧ୍ୟସ୍ଥାନ ଯେଉଁ ପ୍ରଶ୍ନ ଉତ୍ତର, ସେ ପ୍ରଶ୍ନ ଉତ୍ତର ଏବଂ ଏ ପ୍ରଶ୍ନ ଉତ୍ତର ମଧ୍ୟରେ ଆକାଶ ପାତାଳ ତଫାତ। ଏ ଯେଉଁ ପ୍ରଶ୍ନ ଉତ୍ତର ଏମାନେ କରୁଛନ୍ତି ବିଦୁର ମୈତ୍ରଙ୍କୁ ଯେଉଁ ପ୍ରଶ୍ନ ପଚାରିଛନ୍ତି ବା ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ ଯେଉଁ ପ୍ରଶ୍ନ ପଚାରିଛନ୍ତି, ଯୁଧିଷ୍ଠିର ମହାରାଜ ନାରଦ ମୁନିଙ୍କୁ ଯେଉଁ ପ୍ରଶ୍ନ ପଚାରିଛନ୍ତି, ସେ ପ୍ରଶ୍ନ ଏବଂ ଏ ପ୍ରଶ୍ନ ଭିତରେ ବହୁତ ତଫାତ ହୋଇଛି। ସାଧାରଣତଃ ସାମାଜିକ କ୍ଷେତ୍ରରେ ହେଉ ବା ପାରିବାରିକ କ୍ଷେତ୍ରରେ ହେଉ ବା ବ୍ୟବସାୟ କ୍ଷେତ୍ରରେ ହେଉ, ଏସବୁ ପ୍ରଶ୍ନ ଉତ୍ତର ଗୁଡ଼ିକ କେବଳ ଆମର ଶରୀର ତତ୍ତ୍ୱ ଉପରେ ଆଧାର, ଶରୀର ତତ୍ତ୍ୱ ଉପରେ ଆଧାର କରି ଏ ପ୍ରଶ୍ନ ଗୁଡ଼ିକ ପଚରାଯାଏ ଏବଂ ତାହା ଉତ୍ତର ଗୁଡ଼ିକ ମଧ୍ୟ ତଦ୍ରୁପ ଭାବରେ ହୋଇଥାଏ। କିନ୍ତୁ ଏହି ଯେଉଁ ପ୍ରଶ୍ନ କରାଯାଉଛି ଭାଗବତରେ ଯେଉଁ ପ୍ରଶ୍ନ ଉତ୍ତର ଆଲୋଚନା କରାଯାଉଛି, ସେ ପ୍ରଶ୍ନ ଉତ୍ତର କେବଳ ଆତ୍ମତତ୍ତ୍ୱ ଉପରେ ସମାହିତ ହୋଇଅଛି। ତେଣୁ ସେ ପ୍ରଶ୍ନ ପଚାରିବା ପାଇଁ ଆମେ ହିଁ କେବଳ ମାନବ ଜୀବନ ପ୍ରାପ୍ତ ହୋଇଛି। ତେଣୁ ଭାଗବତରେ ସେ ବିଷୟରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ଏବଂ ସେ ବିଷୟରେ ବିଦୁର ମଧ୍ୟ ଯିଏକି ଏକ ଶୁଦ୍ଧ ଭକ୍ତ, ସେ ମଧ୍ୟ ମୈତ୍ରେୟ ମୁନିଙ୍କୁ ସେ ବିଷୟରେ ଜିଜ୍ଞାସା କରୁଛନ୍ତି ଏବଂ ପରୀକ୍ଷିତ ମହାରାଜ ମଧ୍ୟ ସୁଖଦେବ ଗୋସ୍ୱାମୀଙ୍କୁ ମଧ୍ୟ ସେ ବିଷୟରେ ଜିଜ୍ଞାସା କରୁଛନ୍ତି ଜୀବନର ପ୍ରକୃତ ଲକ୍ଷ୍ୟ କ'ଣ, ଏ ମାନବ ଜୀବନର ଉଦ୍ଦେଶ୍ୟ କ'ଣ ଏବଂ ମନୁଷ୍ୟ ଜୀବନ ଆମକୁ କେଉଁଥିପାଇଁ ମିଳିଛି ଏବଂ ଆମର ମୃତ୍ୟୁ ପରେ ଆମର କ'ଣ ଗତି ହେବ, ମୃତ୍ୟୁ ପୂର୍ବରୁ ଆମକୁ କ'ଣ କରିବା ପାଇଁ ପଡ଼ିବ, ଏସବୁ ବିଷୟରେ ଆମର ପ୍ରଶ୍ନ ପଚାରିବା ଉଚିତ। ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା ବୋଲି କୁହାଯାଇଛି, ତାହା ହେଉଛି ପ୍ରକୃତ ପକ୍ଷେ ଜିଜ୍ଞାସା। ଶ୍ରୀମଦ୍ ଭାଗବତମରେ ସେ ବିଷୟ ବର୍ଣ୍ଣନା କରାଯାଇଛି, କାମସ୍ୟ ନୈନ୍ଦ୍ରିୟ ପ୍ରୀତି ଲାଭ ଜୀବ ଏତଦ ଆବତା ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା ନାର୍ଥ ଯଶ୍ଚେହ କର୍ମ ବି। ଭାଗବତରେ ଯେଉଁ ଛଅଟି ପ୍ରଶ୍ନ ଉପରେ ଆଧାର କରାଯାଇକି ଭାଗବତ ଆଲୋଚନା କରାଯାଇଛି, ଯେଉଁ ଛଅଟି ପ୍ରଶ୍ନ ସୋନକାଦି ମୁନିମାନେ ସୁତ ଗୋସ୍ୱାମୀଙ୍କୁ ପଚାରିଛନ୍ତି, ସେ ଛଅଟି ପ୍ରଶ୍ନ ଭିତରୁ ଗୋଟେ ରହୁଛି ଯେ ପ୍ରକୃତ ପକ୍ଷେ ଜୀବର ଶ୍ରେୟ ଲାଭ କିଭଳି ଭାବରେ ହୁଏ। ସେଠି ଜୀବର ପ୍ରେୟ ଏବଂ ଶ୍ରେୟ ଭିତରେ ରହୁଛି ପାର୍ଥକ୍ୟ, ଯେଉଁଟା ହେଉଛି ଶରୀର ତତ୍ତ୍ୱ ବିଷୟରେ ଆଧାରିତ ସେଟା ହେଉଛି ପ୍ରେୟ। ଯେମିତି ଉଦାହରଣ ସ୍ୱରୂପ ଗୋଟେ ପିଲାଟିଏ ରାସ୍ତାରେ ବଗିଚାରେ ତାର ଖେଳୁଛି, ଫୁଟବଲରେ ଖେଳୁଛି ବା ଅନ୍ୟ ପିଲାମାନଙ୍କ ସହିତ ଖେଳୁଛି, କିନ୍ତୁ ତାର ଶିକ୍ଷକ ଯେତେବେଳେ ତା ସହିତ ସାକ୍ଷାତ ହେଉଛି ବା ତାର ପିତା ଯେତେବେଳେ ତା ସହିତ ସାକ୍ଷାତ ହେଉଛି, ସେତେବେଳେ ତାକୁ କହୁଛି ପିଲା ତୁ ତୋର ଖେଳା ବୁଲା ଛାଡ଼ିକି ତୁ ବର୍ତ୍ତମାନ ଆଉ ପାଠ ପଢ଼ିବା ଏବଂ ଶିକ୍ଷକ ତାକୁ ପାଠ ପଢ଼ିବା, ସେଇଟା ହେଉଛି ତାର ଶ୍ରେୟ ଲାଭ। କିନ୍ତୁ ପ୍ରକୃତ ପକ୍ଷେ ପିଲାମାନଙ୍କ ସହିତ ଖେଳିବା ବୁଲିବା ଫୁଟବଲ ଖେଳିବା ଏଇଟା ହେଉଛି ତାର ପ୍ରେୟ। ଯେମିତି ଆମର ମନୁଷ୍ୟ ଜୀବନ ଆମକୁ ମିଳିଛି କେବଳ ଆମର କିଭଳି ଭାବରେ ଆମେ ଜୀବନଟାକୁ ବିନିଯୋଗ କରିବା, ଆମ ଜୀବନର ଉଦ୍ଦେଶ୍ୟ କ'ଣ ଏବଂ ଆମ ଜୀବନର ପ୍ରକୃତ ଲକ୍ଷ୍ୟ କ'ଣ, ମାନବ ଜୀବନର ଉଦ୍ଦେଶ୍ୟ କ'ଣ, ଏହି ପ୍ରଶ୍ନ ଆମମାନଙ୍କୁ ପଚାରିବା ପାଇଁ ପଡ଼ିବ, ଯେଉଁଟାକି ହେଉଛି ସେ ଶ୍ରେୟ ଲାଭ କଥା କୁହାଯାଉଛି ଯେ ଜୀବ ପ୍ରକୃତ ପକ୍ଷେ କେଉଁଥିପାଇଁ ଆସିଛି ଜଗତକୁ। ମାନବ ପ୍ରକୃତ ପକ୍ଷେ ଯାହାର ଯେଉଁ ଉନ୍ନତ ଚେତନା ରହିଛି ସେ ପ୍ରକୃତ ପକ୍ଷେ ଏ ଜଗତକୁ କାହିଁକି ଆସିଛି, ଏ ଜଗତର ତାର ଆସିବାର ଉଦ୍ଦେଶ୍ୟ କ'ଣ ଏବଂ କ'ଣ ତାର କର୍ତ୍ତବ୍ୟ କ'ଣ, ଏ ବିଷୟରେ ସେ ପ୍ରଶ୍ନ ପଚାରିବା ଉଚିତ। ତେଣୁ ସେଥିପାଇଁ ସୋନକାଦି ମୁନିମାନଙ୍କୁ ସୁତ ଗୋସ୍ୱାମୀ କହିଲେ, କାମସ୍ୟ ନୈନ୍ଦ୍ରିୟ ପ୍ରୀତି ଲାଭ ଜୀବେତ ଯାବତା ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା ନାର୍ଥ ଯଶ୍ଚେହ କର୍ମ। ଏଇ ଯେଉଁ ଶରୀର ଆମେ ପାଇଛେ, ଏ ଶରୀରର ଉଦ୍ଦେଶ୍ୟ ଇନ୍ଦ୍ରିୟ ପ୍ରୀତି ଆମମାନଙ୍କୁ କରିବା ପାଇଁ ନୁହେଁ। ଆମେ ଯେଉଁ କାର୍ଯ୍ୟ କରିବା ବା ଏଥିରେ ଭାବାର୍ଥରେ କୁହାଯାଇଛି, ଆମେ ଯେଉଁ କାର୍ଯ୍ୟ କରିବା ସେ କାର୍ଯ୍ୟଟା ଆମର ଇନ୍ଦ୍ରିୟ ପ୍ରୀତି ଉପରେ ଆଧାରିତ ହେବା ଉଚିତ। ସେ କାର୍ଯ୍ୟଟା ଆମର ଏ ପ୍ରକାର ଭାବରେ ଆମେ କାର୍ଯ୍ୟ କରିବା ଯେଉଁଟାକି ଭଗବତ ପ୍ରୀତି ଭଗବାନଙ୍କର ପ୍ରୀତି ବିଧାନ ଯେଉଁଥିରେ ହେବ, ସେ ଉଦ୍ଦେଶ୍ୟରେ ଆମମାନଙ୍କୁ କାର୍ଯ୍ୟ କରିବା ପାଇଁ ପଡ଼ିବ, କାରଣ ସେଥିପାଇଁ ଆମମାନଙ୍କୁ ମାନବ ଜୀବନ ମିଳିଛି। କାମସ୍ୟ ନ ଇନ୍ଦ୍ରିୟ ପ୍ରୀତି ଲାଭ ଜୀବେ ତ ଯାବତ, ଅର୍ଥାତ୍ ଆମକୁ ଯାହା ଆମକୁ ମିଳିଛି ଆମର ପୂର୍ବଜନ୍ମର ପ୍ରାର୍ଥ କର୍ମ ଅନୁଯାୟୀ ଆମକୁ ଯେତିକି ମିଳିଛି ଇନ୍ଦ୍ରିୟ ପ୍ରୀତି କରିବା ପାଇଁ, ଯେତିକି ଜିନିଷ ଆମକୁ ମିଳିଛି ଭଗବାନ ଆମକୁ ଯେତିକି ଯୋଗେଇଛନ୍ତି ସେଇଥିରେ ହିଁ ଆମମାନଙ୍କୁ ସନ୍ତୁଷ୍ଟ ରହିବା ପାଇଁ ପଡ଼ିବ, ଯେଉଁଟା ଈଶ ଉପନିଷଦର ପ୍ରଥମ ମନ୍ତ୍ରରେ ମଧ୍ୟ କୁହାଯାଇଛି, ଈଶାବାସ୍ୟମ ଇଦମ୍ ସର୍ବ୍ୟମ ଯତ୍ କିଞ୍ଚିତ ଜଗତାଂ ଜଗତ ତେନ ତ୍ୟକ୍ତେନ ଭୁଞ୍ଜିତ୍ୱା ମା ବୃଦ୍ଧ କୋଷସ୍ୟ ଧନ। ଏ ସମସ୍ତ ବସ୍ତୁ ଭଗବାନଙ୍କର, ଆମର ବୋଲି କିଛି ବସ୍ତୁ ପ୍ରକୃତରେ ନାହିଁ, ତେଣୁ ସମସ୍ତ ବସ୍ତୁ ଭଗବାନଙ୍କର ଏବଂ ଯାହା ଆମକୁ ମିଳିଛି ଭଗବାନ ଆମକୁ ଯାହା ପ୍ରଦାନ କରିଛନ୍ତି ତାଙ୍କ ବସ୍ତୁରୁ ଆମକୁ ସେ ଯାହା ଦେଇଛନ୍ତି ସେଇଥିରେ ଆମକୁ ସନ୍ତୁଷ୍ଟ ରହିବା ପାଇଁ ପଡ଼ିବ, ଆଉ ଅଧିକ ସେଥିପାଇଁ ଆଶା କରିବା ଉଚିତ ନାହିଁ। ଆମେ ଅଧିକ ଆଶା କଲେ ହିଁ ଆମମାନଙ୍କୁ ସଫରିଂ ଆମମାନଙ୍କୁ ଦୁଃଖ ଭୋଗ କରିବା ପାଇଁ ପଡ଼ିବ ଏବଂ ଆମେ ଦୁଃଖ ଭୋଗ କରୁଛେ ସେଥିପାଇଁ।
ସେଥିପାଇଁ ଭାଗବତରେ ସେଇ କଥା ସହିତ ଭୂଷଣ କହିଛନ୍ତି ଯେ କାମସ୍ୟ ନ ଇନ୍ଦ୍ରିୟ ତିଥି ଲାଭ ଜୀବେ ତ ଯାବତ, ଯାହା ଆମମାନଙ୍କୁ ମିଳିଛି, ଆମକୁ ଯେତିକି ପଦାର୍ଥ ମିଳିଛି, ଯେତିକି ଆବଶ୍ୟକତା ଅନୁଯାୟୀ ଆମକୁ ଯାହା ମିଳିଛି ଭୌତିକ ପଦାର୍ଥ, ସେଇଥିରେ ହିଁ ଆମେ ସନ୍ତୁଷ୍ଟ ରହିବା ଉଚିତ। ତାଠାରୁ ଅଧିକ ଆଶା କଲେ ହିଁ ଆମର ପ୍ରକୃତ ପକ୍ଷେ ଆମେ ଦୁଃଖକୁ ହିଁ ବରଣ କରିବା। ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା, ଜୀବ କେବଳ ତତ୍ତ୍ୱ ଜିଜ୍ଞାସା କରିବା ପାଇଁ ତା ଜୀବନ ମିଳିଛି। ଅର୍ଥାତ୍ ତତ୍ତ୍ୱ ଜିଜ୍ଞାସା କ'ଣ ନା, ପ୍ରକୃତ ପକ୍ଷେ ଆମେ କ'ଣ ପାଇଁ ଏ ଜଗତକୁ ଆସିଛି, ଯେଉଁଟା ହିଁ ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ କୁହାଯାଇଛି, ଜନ୍ମ କର୍ମଞ୍ଚ ମେ ଏବ ଦିବ୍ୟମ୍ ଏବଂ ଯୋ ବେଦି ତତ୍ତ୍ୱତଃ ତ୍ୟକ୍ତା ଦେହଂ ପୁନର୍ଜନ୍ମ ସନେତି ପାମେତି ଅର୍ଜୁନ। ଅର୍ଥାତ୍ ମୋର ଜନ୍ମ ଏବଂ କର୍ମ, ଭଗବାନ ତାଙ୍କର କହୁଛନ୍ତି ଅର୍ଜୁନଙ୍କୁ ଯେ ମୋର ଜନ୍ମ ଏବଂ ମୋର କାର୍ଯ୍ୟ ଏଇଟା ହେଉଛି ଦିବ୍ୟ, ପ୍ରକୃତ ପକ୍ଷେ ଏ ସାଧାରଣ ବ୍ୟକ୍ତିଙ୍କର ଜନ୍ମ କର୍ମ ଭଳି ନୁହଁ। ତେଣୁ ତାହାକୁ ଯିଏ ତତ୍ତ୍ୱରେ ଜାଣେ ସେ ପ୍ରକୃତ ପକ୍ଷେ ତା ଜୀବନରେ ମୃତ୍ୟୁବରଣ କଲାପରେ ସିଏ ଆସିବ, ମୋ ପାଖକୁ ଆସିବ। ତେଣୁ ପ୍ରକୃତ ପକ୍ଷେ ତତ୍ତ୍ୱ ବିଚାରଟା କ'ଣ, ତତ୍ତ୍ୱ ବିଚାର ଗୋଟେ ସାଧାରଣ ଆପାତ ବିଚାର ଗୋଟେ ଅଛି। ସାଧାରଣ ସାମାଜିକ ସ୍ତରରେ ଆମେ ବହୁତ କଥା ଆଲୋଚନା କରୁ, ବହୁତ କଥା ବିଷୟରେ ଆମେ ବିଚାର କରୁ, କଥାବାର୍ତ୍ତା କରୁ, କିନ୍ତୁ ତତ୍ତ୍ୱ ବିଚାରଟା ହେଉଛି ପ୍ରକୃତ ପକ୍ଷେ ଯେଉଁଟା ଆତ୍ମିକ ବିଚାର, ଆତ୍ମାର ପ୍ରଣିଧାନ ଯୋଗ୍ୟ ଯେଉଁ କଥା ସେଇଟା ହେଉଛି ତତ୍ତ୍ୱ ବିଚାର। ଅର୍ଥାତ୍ ଭଗବାନଙ୍କର ଯେଉଁ ଲୀଳା ତାହାକୁ ସାଧାରଣ ଦୃଷ୍ଟିରେ ଆମେ ବିଚାର କରିବା ଉଚିତ ନୁହେଁ। ଭଗବାନ ଯେଉଁ ଲୀଳା ସବୁ କରିଛନ୍ତି ଜଗତରେ ଆସି ଏବଂ ଯେଉଁ ଲୀଳା ଗୁଡ଼ିକ ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ତାକୁ ସାଧାରଣ ଦୃଷ୍ଟିରେ ବିଚାର କରିବା ଉଚିତ ନୁହେଁ। ଅର୍ଥାତ୍ ଗୋଟେ ଉଦାହରଣ ସ୍ୱରୂପ, ଭଗବାନ ଗୋପୀମାନଙ୍କ ସହିତ ଯେଉଁ ରାସକ୍ରୀଡ଼ା କଲେ ବା ତାଙ୍କର ନଗ୍ନ ସୌନ୍ଦର୍ଯ୍ୟକୁ ଦେଖିଲେ, ତାଙ୍କର ବସ୍ତ୍ର ହରଣ କଲେ, ସାଧାରଣ ଦୃଷ୍ଟିରେ ଆମେ ଜଣେ ଦେଖିବା ଯଦି ସେ ପ୍ରକୃତ ପକ୍ଷେ ଭଗବାନଙ୍କର କାର୍ଯ୍ୟ କରିନାହାନ୍ତି, ଯେଉଁଟା ଲୋକ ଶିକ୍ଷା ଉଦ୍ଦେଶ୍ୟରେ ସେ କାର୍ଯ୍ୟ କରିନାହାନ୍ତି, ତେଣୁ ସେ କି ପ୍ରକାର ଭର ଭଗବାନ ହେବେ? ଗୋଟେ ସାଧାରଣ ଦୃଷ୍ଟି, ସାମାଜିକ ଦୃଷ୍ଟିରୁ ଆମେ ଯେକୌଣସି ଭାବରେ ସେ ଜଣେ ଉତ୍ତର ପ୍ରଶ୍ନ କରିଦେବ ଯେ ଏଇଟା ଏଇଟା ଠିକ୍ ନୁହେଁ, ହେଲା ନାହିଁ। ତେଣୁ କିଭଳି ଭାବରେ ସେ ଜଣେ ଗୋଟେ ଛୋଟ ସିଏ କୃଷ୍ଣ, ସେ କାହିଁକି ରାଧାଙ୍କ ସାଙ୍ଗରେ ଅଛନ୍ତି, ସେ କାହିଁକି ଗୋଟେ ସ୍ତ୍ରୀ ଲୋକ ସହିତ ଅଛନ୍ତି, ଏ ପ୍ରକାର ପ୍ରଶ୍ନ ଆସିଯିବ ସାଙ୍ଗେ ସାଙ୍ଗେ। କିନ୍ତୁ ପ୍ରକୃତ ପକ୍ଷେ ସେଠି ଯଦି ତତ୍ତ୍ୱଗତ ବିଚାରକୁ ଆମେମାନେ ନେବା ତାହେଲେ ଆମକୁ ଦେଖିବା ପାଇଁ ପଡ଼ିବ ଯେ ସେ କାହିଁକି ଗୋପୀମାନଙ୍କ ସହିତ ରାସକ୍ରୀଡ଼ା କଲେ, କାହିଁକି ରାଧାଙ୍କ ସହିତ ଅଛନ୍ତି। ତାକୁ ତତ୍ତ୍ୱ ବିଚାରକୁ ନେବା ପାଇଁ ହେଲେ ଯେ ଭଗବାନ ହେଉଛନ୍ତି ଏକମାତ୍ର ଉପଭୋଗକାରୀ ଏବଂ ସେ ହେଉଛନ୍ତି ପ୍ରକୃତ ପକ୍ଷେ ମାଲିକ ଏବଂ ସେ ହିଁ ଏକମାତ୍ର ପୁରୁଷ। ଜୀବ ହେଉଛି ଉପଭୋଗ୍ୟା, ଜୀବ ହେଉଛି ପ୍ରକୃତି ଏବଂ ଜୀବ ହେଉଛି ସ୍ତ୍ରୀଲିଙ୍ଗ ଏବଂ ଏକମାତ୍ର ପୁରୁଷ ସେ ହେଉଛନ୍ତି ପୁରୁଷୋତ୍ତମ, ସେ ହେଉଛନ୍ତି ଭଗବାନ। ତେଣୁ ସିଏ ହେଉଛନ୍ତି ଏକମାତ୍ର ଉପଭୋଗକାରୀ, ସେ ହେଉଛନ୍ତି ମାଲିକ ଆଉ ସେ ସବୁ ବସ୍ତୁର ଯଜ୍ଞ କର୍ମର ଫଳର ଉପଭୋଗକାରୀ, ଯେଉଁଟା ହିଁ ଭଗବତ ଗୀତାର ପଞ୍ଚମ ଅଧ୍ୟାୟ ଶେଷ ଶ୍ଳୋକରେ କହିଲେ, ଭକ୍ତାରଂ ଯଜ୍ଞ ତପସା ସର୍ବଲୋକ ମହେଶ୍ୱରଂ ସୃଦଂ ସର୍ବଭୂତାନାମ ଜ୍ଞାତମ ଶାନ୍ତି ମିଳିଛ। ଭଗବାନ ହେଉଛନ୍ତି ଏକମାତ୍ର ଉପଭୋଗକାରୀ, ସେ ହେଉଛନ୍ତି ଏକମାତ୍ର ମାଲିକ, ଆଉ ଅନ୍ୟ ସବୁ ଯିଏ ଜଗତରେ ଅଛନ୍ତି ସମସ୍ତେ ଏପରିକି ବ୍ରହ୍ମା ଶିବ ମଧ୍ୟ ତାଙ୍କର ସେବକ, ତାଙ୍କର ସେବକା ସେବକାନୁଚର, ଏପରିକି ବଳରାମ ମଧ୍ୟ ଯିଏକି ପ୍ରଥମ ବିସ୍ତୃତାଂଶ ସିଏ ମଧ୍ୟ ନିଜକୁ ସେବକର ଅଭିମାନ କରୁଛନ୍ତି। ଆନେର କା କଥା ସ୍ୱୟଂ ବଳଦେବ ମହାଶୟ ଯାର ଭାବ ଶୁଦ୍ଧ ସତ୍ୟ ବାତ୍ସଲ୍ୟାଦି ମୟ ତେହ ଆପଣାକେ କରେନ୍ ଦାସ ଭାବନା କୃଷ୍ଣ ଦାସ ଭାବ ବିନୁ ଆଛେ। ଆଉ କାହା କଥା କହିବା, ସ୍ୱୟଂ ବଳଦେବ ମହାଶୟ ଯିଏ କୃଷ୍ଣ ଏବଂ ବଳରାମ ଭିତରେ କୌଣସି ପାର୍ଥକ୍ୟ ନାହିଁ, ସେ ବଳରାମ ମଧ୍ୟ ଭଗବାନଙ୍କର ନିଜକୁ ଭଗବାନଙ୍କର ନିଜର ସେବକ, ନିଜକୁ ସେବକ ଭାବରେ ସେବା କରିବା ପାଇଁ ତତ୍ପର ଅଛନ୍ତି। କେବଳ ସେ ଗୋଟିଏ ଦେହ ଧରି ସେବା କରୁନାହାନ୍ତି, ଦଶ ଦେହ ଧରି କରେ କୃଷ୍ଣର ସେବନ ଦଶ ପ୍ରକାର ଭାବରେ। ଆମେ ତ ଟିକିଏ ସେବା କଥା ଶୁଣିଲା ବେଳକୁ ଆମର କାନ ପିଡ଼ିକି ଯାଉଛୁ, ଆମେ ନିଜକୁ ସେବ୍ୟ ଭାବରେ ଚିନ୍ତା କରିବାକୁ ପଛଉ, ଆମେ ନିଜକୁ ସେବ୍ୟ ବା ନିଜକୁ ମାଲିକ ଭାବରେ ଚିତ୍ରଣ କରିବା ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ବଳରାମ ଯିଏ ଭଗବାନଙ୍କ ପ୍ରଥମ ବିସ୍ତୃତାଂଶ ସିଏ ନିଜକୁ ସେବକ ଭାବରେ ଅଭିମାନ କରୁଛନ୍ତି ଏବଂ ଦଶ ପ୍ରକାର ଭାବରେ ସେ ସେବା କରନ୍ତି, ଆଉ କାହା ଏକମାତ୍ର ପ୍ରଭୁ ବା ମାଲିକ ହେଉଛନ୍ତି ସେ ଭଗବାନ ଏବଂ ସମସ୍ତେ ହେଉଛନ୍ତି ତାଙ୍କର ସେବକ, ସମସ୍ତେ ହେଉଛନ୍ତି ତାଙ୍କର ଦାସ। ଏହି ଶିକ୍ଷାଟାକୁ ଆମକୁ ଆମେ ଗ୍ରହଣ କରିବା ପାଇଁ ପଡ଼ିବ, ତାହେଲେ ଏଇଟା ହେଉଛି ତତ୍ତ୍ୱ ବିଚାର। ତେଣୁ ଏହି ତତ୍ତ୍ୱ ବିଚାରଟା ଆମକୁ ତତ୍ତ୍ୱଜ୍ଞଙ୍କ ଠାରୁ ଶିକ୍ଷା କରିବା ପାଇଁ ପଡ଼ିବ ଏବଂ ସେଥିପାଇଁ ଆମମାନଙ୍କୁ ଏକ ତତ୍ତ୍ୱଜ୍ଞ ବ୍ୟକ୍ତିଙ୍କର ଶରଣାପନ୍ନ ହେବା ପାଇଁ ପଡ଼ିବ। ସେ ପ୍ରକାର ତତ୍ତ୍ୱଜ୍ଞ ବ୍ୟକ୍ତି ଯିଏ ହେଉଛନ୍ତି ଗୁରୁ ବା ସିଏ ହେଉଛନ୍ତି ପ୍ରତିନିଧି ଭଗବାନଙ୍କ ପ୍ରତିନିଧି, ତାଙ୍କର ଶରଣାପନ୍ନ ହେବା ପାଇଁ ପଡ଼ିବ। ତେଣୁ ଏଇ ଯେଉଁ ସଂସାର ରୂପକ ଦାବାନଳରେ ଆମମାନେ ପ୍ରତ୍ୟେକ ଦିନ ସଢ଼ୁଛେ ଏବଂ ସେ ସଂସାର ରୂପକ ଦାବାନଳରୁ ଉତ୍ତୀର୍ଣ୍ଣ ହେବା ପାଇଁ ହେଲେ ବା ଉଦ୍ଧାର ପାଇବା ପାଇଁ ହେଲେ ସେ ପ୍ରକାର ଏକ ଗୁରୁ ବା ସେ ପ୍ରକାର ଏକ ପ୍ରତିନିଧିଙ୍କର ଶରଣାପନ୍ନ ହେବା ପାଇଁ ପଡ଼ିବ, ଯିଏକି ଆମକୁ ଏଇ ତତ୍ତ୍ୱ କଥାଟା ହିଁ ଶିକ୍ଷା ଦେବେ ଏବଂ ଯଦ୍ୱାରା ହିଁ ଆମ ଭିତରେ ଯେଉଁ ସନ୍ଦେହ ବା ଆମ ଭିତରେ ଯେଉଁ ଦ୍ୱନ୍ଦ୍ୱ ଅଛି ସେ ତାହାର ହିଁ ସମାଧାନ ହେଇପାରିବ। ତେଣୁ ସେ ପ୍ରକାର ଏକ ତତ୍ତ୍ୱଜ୍ଞଙ୍କର ଶରଣାପନ୍ନ ହେବା ପାଇଁ ପଡ଼ିବ। ତସ୍ମାତ୍ ଗୁରୁ ପ୍ରପେତ୍ୟ ଜିଜ୍ଞାସୁ ଶ୍ରେୟ ଉତ୍ତମ ସାପ୍ତେ ପାରେ ଚ ନିଷ୍ଣାତ ବ୍ରହ୍ମଣ୍ୟ ପ୍ରଶ୍ନାଶ୍ରୟ। ତସ୍ମାତ୍ ଗୁରୁ ପ୍ରପେତ୍ୟ ଜିଜ୍ଞାସୁ, ଯେଉଁମାନେ ଜିଜ୍ଞାସ ପ୍ରକୃତ କଥା ଏ ପ୍ରକାର ବିଷୟରେ ଯାହାର ଜିଜ୍ଞାସା ଅଛି, ସେ ପ୍ରକାର ଏକ ବ୍ୟକ୍ତି ଗୁରୁଙ୍କର ଶରଣାପନ୍ନ ହେଉଛି ଭଗବାନଙ୍କ ପ୍ରତିନିଧି, ସେହି ପ୍ରକାର ଏକ ଉନ୍ନତ ଅଧିକାରୀଙ୍କର ଆମକୁ ଶରଣାପନ୍ନ ହେବା ପାଇଁ ପଡ଼ିବ। ଯିଏକି ହେଉଛନ୍ତି ଗୁରୁ, ଯିଏ ହେଉଛନ୍ତି ପ୍ରକୃତ ପକ୍ଷେ ଗରିଆ, ସେ ଗୁରୁଙ୍କର ଆମମାନଙ୍କୁ ଶରଣାପନ୍ନ ହେବା ପାଇଁ ପଡ଼ିବ। ମହାପ୍ରଭୁଙ୍କର ସରଳ ସଂଜ୍ଞା, ଗୁରୁଙ୍କର ସରଳ ସଂଜ୍ଞା ଦେଲେ, କିବା ବିପ୍ର କିବା ନ୍ୟାସୀ ଶୂଦ୍ର କେନେ ନ ଯେଇ କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ। ଏତେ କଥା କିଛି କୁହାଯିବାର ଆବଶ୍ୟକତା ନାହିଁ, କେବଳ ଯେ କୃଷ୍ଣ ତତ୍ତ୍ୱବେତା ଯେ ଭଗବାନଙ୍କର କଥା କହୁଛି ସେଇ, ଆଉ ସେ ବ୍ରାହ୍ମଣ ହେଇପାରେ, ସେ ସନ୍ନ୍ୟାସୀ ହେଇପାରେ, ସେ ଶୂଦ୍ର ହେଇପାରେ, ସେ ଚଣ୍ଡାଳ ହେଇପାରେ, ସେ ଯେକୌଣସି ବ୍ୟକ୍ତି ହେଇଥାଏ ନା କାହିଁକି, ଯଦି ସେ ଭଗବାନ କୃଷ୍ଣଙ୍କର କଥା ହିଁ ଆଲୋଚନା କରୁଛି ସେ ହେଉଛି ପ୍ରକୃତ। ତେଣୁ ସେ ପ୍ରକାର ଏକ ପ୍ରାମାଣିକ ଅଧିକାରୀଙ୍କର ଆମମାନଙ୍କୁ ଶରଣାପନ୍ନ ହେବା ପାଇଁ ପଡ଼ିବ, ଏବଂ ତାଙ୍କ ଅଧୀନରେ ରହିକି ଆମମାନଙ୍କୁ ଏ ଶିକ୍ଷା, ଆଧ୍ୟାତ୍ମିକ ଶିକ୍ଷା ବା ଆତ୍ମର ଜ୍ଞାନ ଶିକ୍ଷା ଆମମାନଙ୍କୁ କରିବା ପାଇଁ ପଡ଼ିବ। ପ୍ରକୃତପକ୍ଷେ ଆମେମାନେ ସେହି ସ୍ତରରେ ଥିଲୁ, ସେହି ଶରୀର ଚେତନାର ଆମେମାନେ ସମସ୍ତେ ହିଁ ଥିଲୁ, କିନ୍ତୁ ଯେତେବେଳେ ଆମେ ସେହି ପ୍ରକାର ଏକ ପ୍ରାମାଣିକ ଅଧିକାରୀଙ୍କର ଶରଣାପନ୍ନ ହେଲୁ, ଜୀବନର ପ୍ରକୃତ ଲକ୍ଷ୍ୟ ସମ୍ପର୍କରେ ଆମେ ଜ୍ଞାତ ହେଲୁ, ଜାଣିଲୁ ପ୍ରକୃତପକ୍ଷେ ଏହି ଜୀବନଟା କ'ଣ ଏବଂ ଜୀବନର ଉଦ୍ଦେଶ୍ୟ କ'ଣ, ସେତେବେଳେ ଆମେମାନେ ପ୍ରକୃତପକ୍ଷେ ସ୍ଥିର କଲୁ ନା ଆମକୁ ଏହି ପ୍ରକାର ଭାବରେ ଆମକୁ ଜୀବନକୁ ନେବା ପାଇଁ। ଯେତେଦିନ ପର୍ଯ୍ୟନ୍ତ ଆମେ ଜୀବନ ଯେ ପ୍ରକାର ଭାବରେ କଟେଇଲେଣି କଟେଇଲେଣି, କିନ୍ତୁ ବର୍ତ୍ତମାନ ପକ୍ଷରୁ ବର୍ତ୍ତମାନ ପାଖକୁ ଆମମାନଙ୍କୁ ସତର୍କ ରହିବା ପାଇଁ ପଡ଼ିବ, ସାବଧାନତା ସହକାରେ ଆମମାନଙ୍କୁ ଜୀବନଟାକୁ କଟେଇବା ପାଇଁ ପଡ଼ିବ। ସେଭଳି ଭାବରେ ଗୁରୁଦେବ ଆମକୁ କହନ୍ତି, ଯେତେବେଳେ ଆମକୁ ଦୀକ୍ଷା ହରିନାମ ଦୀକ୍ଷା ସେ ଦେଲେ, ସେତେବେଳେ ସେ ମାଳା ଦେଇକି ଆମକୁ କହିଲେ ଯେ ତୁମକୁ ଭଗବାନ, ଆମକୁ ଆମେ ଭଗବାନଙ୍କୁ ଦେଉଛୁ, ତୁମକୁ ଦିଆଗଲା ହେଉଛି ବର୍ତ୍ତମାନ ଭଗବାନଙ୍କୁ ଦିଆଗଲା, ଅର୍ଥାତ୍ ଇଏ ହେଉଛି ମାଳା ଯିଏ ହେଉଛି ଏଇଟା ହେଉଛି ଭଗବାନ, ତେଣୁ ଆମେ ତୁମକୁ ବର୍ତ୍ତମାନ ଭଗବାନଙ୍କୁ ଦେଉଛୁ, ଏବଂ ଏହି ଜନ୍ମରେ ଯେଉଁ ଜନ୍ମଟା ବର୍ତ୍ତମାନ ପାଇଛୁ ସେହି ଜନ୍ମରେ ତୁମକୁ ଭଗବାନଙ୍କୁ ଲାଭ କରିବା ପାଇଁ, ଆଉ ତୁମକୁ ହଜାର ଜନ୍ମ ଅପେକ୍ଷା କରିବା ପାଇଁ ପଡ଼ିବନି, ଆଉ ପଚାଶଟା ଜନ୍ମ ତୁମ ଅପେକ୍ଷା କରିବା ପାଇଁ, ଏହି ଜନ୍ମରେ ତୁମକୁ ଏହି ଯେଉଁ ଜନ୍ମରେ ତୁମକୁ ଯେଉଁ ମାଳା ଦିଆଯାଉଛି ସେ ମାଳା ଗ୍ରହଣ କରି ଚାରିଟା ନିୟମ ପାଳନ କରିକି ଏହି ଜନ୍ମରେ ତୁମେ ଭଗବାନଙ୍କୁ ପାଆନ୍ତୁ। ତେଣୁ ପ୍ରକୃତ ପକ୍ଷେ ଆମମାନେ ଯେଉଁ ମାନବ ଜୀବନ ଲାଭ କରୁଛେ, କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ, କେଉଁ ସମୟରେ କାହାର ଆମର ଚାଲିଯିବ ସମୟ କିଛି କହିବ ନାହିଁ, କାରଣ ଜୀବନ ହେଉଛି ଅନିଶ୍ଚିତ। ତ ସେଥିପାଇଁ ଆମମାନେ ଯେଉଁ ଗୁରୁଙ୍କର ନିର୍ଦ୍ଦେଶ ପାଳନ କରି, ଗୁରୁ ଯେଉଁ ଆମମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରୁଛନ୍ତି, ସେ ନିର୍ଦ୍ଦେଶ ଅନୁସାରେ ଆମେମାନେ ଯଦି ଆମେ ଆମର ଜୀବନଟାକୁ କଟେଇବା ବା ଆମର ସେହିଭଳି ଭାବରେ ଆମ ଜୀବନଟାକୁ ନିର୍ବାହ କରିବା, ତାହେଲେ ହିଁ ପ୍ରକୃତ ପକ୍ଷେ ଗୁରୁଙ୍କର କୃପା ଲାଭ କରିବା ସଙ୍ଗେ ସଙ୍ଗେ ଆମେମାନେ ଭଗବତ କୃପା ଲାଭ କରିପାରିବା, ଯାହା ହିଁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଶେଷ ଶ୍ଳୋକରେ କହିଛନ୍ତି ଗୁରୁବାଷ୍ଟକରେ, ଯସ୍ୟ ପ୍ରସାଦାତ୍ ଭଗବତ ପ୍ରସାଦ ଯସ୍ୟ ପ୍ରସାଦାନ୍ନ ଗତି କୁତୋପି ଧ୍ୟାୟସ୍ତୁ ମସ୍ତସ୍ୟ ଯଶସ୍ତ୍ରୀ ସନ୍ଧ୍ୟ ବନ୍ଦେ ଗୁରୁ ଚରଣାରବିନ୍ଦ। ପ୍ରକୃତ ପକ୍ଷେ ଆମେ ଭଗବାନଙ୍କର ଯଦିଓ ଭଗବାନଙ୍କର ସେବକ ବା ଭଗବାନଙ୍କର ଅଂଶ, କିନ୍ତୁ ଭଗବାନଙ୍କ ସହିତ ଆମର ସମ୍ପର୍କ ବା ସମ୍ବନ୍ଧ ତ ଟୁଟି ଯାଇଛି, ସେଥିପାଇଁ ଆମେମାନେ ଏଇ ଯେଉଁ ଭୌତିକ ଜଗତରେ ସ୍ଥାନ ପାଇଛୁ, କାରଣ ଭଗବାନଙ୍କ ସହିତ ସମ୍ପର୍କ ଯଦି ଆମେ ସମ୍ବନ୍ଧିତ ହେଇଥିଲେ ଆମେ ତ ସେଠି ଥିଲେ, ଭଗବାନଙ୍କର ନିତ୍ୟ ସେବକ ଆମେ ସେଠି ଥିଲେ, କିନ୍ତୁ କାହିଁକି ଟିକେ ଆସିଲେ ନା ଆମେ ସେ ସମ୍ବନ୍ଧ ବିଚିତ ହେଇଥିବା ଦ୍ୱାରା, ତେଣୁ ସେ ସମ୍ବନ୍ଧକୁ ଯୋଡ଼ିବା ପାଇଁ ଗୁରୁ ହେଉଛନ୍ତି ଏକମାତ୍ର ମାଧ୍ୟମ। ତେଣୁ ସେହି ପ୍ରକାର ଏକ ଗୁରୁଙ୍କ ସଙ୍ଗ ଲାଭ କରି ତାଙ୍କ ନିର୍ଦ୍ଦେଶରେ ଆମେ ଯେତେବେଳେ ଭଗବାନଙ୍କର ସେବାରେ ନିଯୁକ୍ତ ହେବା ଏବଂ ସେ ପ୍ରକାର ପ୍ରଶ୍ନ, ଆଧ୍ୟାତ୍ମିକ ଜ୍ଞାନ ଏବଂ ଆତ୍ମଜ୍ଞାନ ବିଷୟରେ ପ୍ରଶ୍ନ ପଚାରିବା, ଆମର ସେ ସନ୍ଦେହର ସମାଧାନ ପାଇଁ ଆମେ ତାଙ୍କୁ ପ୍ରଶ୍ନ ପଚାରିବା, ଏବଂ ବିନମ୍ରତା ପୂର୍ବକ ଯାହାକି ଗୀତାରେ ଭଗବାନ କହିଲେ, ତଦ୍ବିଧି ପ୍ରଣିପାତେ ନ ପରିପ୍ରଶ୍ନେ ନ ସେବୟା ଉପଦେଖନ୍ତି ତେ ଗୁରୁ ଜ୍ଞାନୀନ ତତ୍ତ୍ୱଦର୍ଶନ। ତିନିଟା କଥା ହେଉଛି, ଗୋଟେ ହେଉଛି ପ୍ରଣିପାତ, ଗୋଟେ ପରିପ୍ରଶ୍ନ, ଏବଂ ଆଉ ଗୋଟେ ହେଉଛି ସେବା। ଆମକୁ ପ୍ରଶ୍ନ ପଚାରିବା କିନ୍ତୁ ସେବା କରିକି ନମ୍ରତା ସହକାରେ, ପ୍ରଣିପାତ କରି ନମ୍ରତା ସହକାରେ ତାଙ୍କୁ ସେବା କରି ତାଙ୍କର ସନ୍ତୋଷ ଲାଭ କରି ତାଙ୍କୁ ସନ୍ତୋଷ ପ୍ରଦାନ କରିକି ଆମେ ପ୍ରଶ୍ନ ପଚାରିବା, ଆମେ କୌଣସି ପ୍ରକାର ବିତଣ୍ଡା ଯୁକ୍ତି କରିବା ଉଚିତ ନୁହେଁ। ତେଣୁ ଗୁରୁଙ୍କୁ ଆନନ୍ଦ ପ୍ରଦାନ କରିକି ଆମେ ତାଙ୍କୁ ପ୍ରଶ୍ନ ପଚାରିବା। କିନ୍ତୁ ଆମର ଗୁରୁଦେବ କହନ୍ତି ଯେ ଗୁରୁଙ୍କୁ ଯେଉଁଟା ଆନନ୍ଦ ପ୍ରଦାନ କରୁଛି ତଦନୁଯାୟୀ ଆମମାନଙ୍କୁ କାର୍ଯ୍ୟ କରିବା ପାଇଁ ପଡ଼ିବ। ଗୁରୁଙ୍କର ମନଭୀଷ୍ଟ କ'ଣ ଶିଷ୍ୟ ତାହା ଜାଣିବା ଉଚିତ। ତେଣୁ ଗୁରୁଙ୍କୁ ଯାହା ଚାହୁଁଛନ୍ତି ଯଦି ଶିଷ୍ୟ ତାହା ପ୍ରଦାନ ନ କରିବ, ତାହେଲେ ଶିଷ୍ୟ କେବଳ ଭାବରେ ଗୁରୁଙ୍କର କୃପା ଲାଭ କରିପାରିବ। ଆମର ଗୁରୁଦେବ ଗୋଟେ ସାଧାରଣ କୁହନ୍ତୁ ଉଦାହରଣ ଦେଇ କହନ୍ତି ଯେ ସେ ତୃଷାର୍ଥ ଅଛନ୍ତି, ଗୁରୁ ତୃଷାର୍ଥ ଅଛନ୍ତି, ସେ ଚାହୁଁଛନ୍ତି ଆମଠାରୁ ଜଳ ଗ୍ଲାସ୍, ସେ ଆମକୁ ମାଗିଲେ ତୁମେ ପାଣି ଗ୍ଲାସ୍ ଆମକୁ ଦିଅ, ଯଦି ଆମେ ତାଙ୍କୁ ଅତି ଆନନ୍ଦ ଦେବା ପାଇଁ ତାଙ୍କୁ ଯଦି ଆମେ କ୍ଷୀର ଗ୍ଲାସ୍ ନେଇକି ଦେବା, ତାହେଲେ ସେ ସନ୍ତୁଷ୍ଟ ହେଲା, ସେ ଆମଠାରୁ ପାଣି ଜଳ
ଗ୍ଲାସ୍ ଚାଉଳ, ଆମେ ଯଦି ତାଙ୍କୁ ଜଳ ଗ୍ଲାସ୍ ଦେବା ସେ ସେତେବେଳେ ସନ୍ତୁଷ୍ଟ ହେବେ। ସେହି ପ୍ରକାର ଭାବରେ ଆମର ପ୍ରକୃତ ପକ୍ଷେ ଜାଣିବା ଉଚିତ ଯେ ପ୍ରକୃତ ପକ୍ଷେ ତାଙ୍କର ମନୋଭୀଷ୍ଟ କ'ଣ, ଗୁରୁଦେବଙ୍କର ମନୋଭୀଷ୍ଟ କ'ଣ, ସେ ଆମଠାରୁ କ'ଣ ଆଶା କରୁଛନ୍ତି। ପ୍ରଭୁପାଦ ମହାରାଜ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ ସବୁବେଳେ ଜିଜ୍ଞାସା କରୁଥିଲେ ଯେ ମୁଁ ଆପଣଙ୍କର କି ପ୍ରକାର ଭାବରେ ସେବା କରିପାରିବି, ଆପଣ ମୋ ଠାରୁ କ'ଣ ସେବା ଚାହୁଁଛନ୍ତି। ସେହି ପ୍ରକାର ଭାବରେ ପ୍ରତ୍ୟେକ ଶିଷ୍ୟର କର୍ତ୍ତବ୍ୟ ହେଉଛି ଯେ ଗୁରୁଦେବଙ୍କ ଠାରୁ ଜିଜ୍ଞାସା କରିବା ଉଚିତ ଯେ ମୁଁ ଆପଣଙ୍କର କି ପ୍ରକାର ଭାବରେ ସେବା କରିପାରିବି, କାରଣ ଗୁରୁ ହେଉଛନ୍ତି ଭଗବାନଙ୍କ ପତ୍ନୀ। ଗୁରୁଦେବ ଜାଣନ୍ତି ଯେ ଏହି ପ୍ରକାର ବ୍ୟକ୍ତି ଦ୍ୱାରା କି ପ୍ରକାର ଭାବରେ ଭଗବାନଙ୍କ ସେବା କରାଯାଇପାରିବ, ତେଣୁ ତଦନୁଯାୟୀ ସେ ତାକୁ ସେହି ପ୍ରକାର ଭାବରେ ନିର୍ଦ୍ଦେଶ ଦିଏ। ତେଣୁ ଗୁରୁଙ୍କର ନିର୍ଦ୍ଦେଶ ଅନୁଯାୟୀ ଯଦି ଶିଷ୍ୟ ସେଭଳି ଭାବରେ କାର୍ଯ୍ୟ କରିବ ତାହେଲେ ଗୁରୁଙ୍କର ମନୋଭୀଷ୍ଟ ପୂରଣ ହେବା ସଙ୍ଗେ ସଙ୍ଗେ ଭଗବାନଙ୍କ କୃପା ମଧ୍ୟ ଆମମାନଙ୍କୁ ପ୍ରାପ୍ତ ହେବ। ଯାହା କହିଲା ଦଶ ପ୍ରସାଦ ଭଗବତ ପ୍ରସାଦ ଦଶ ପ୍ରସାଦାନ୍ନ ଗତି କୁତୁହି ଯଶସ୍ତ୍ରୀ ସନ୍ଧ୍ୟା ବନ୍ଦୀ ଗୁରୁଶ୍ରୀ ଚରଣ। ତେଣୁ ଏହି ପ୍ରକାର ଭାବରେ ଆମେ ଯେଉଁ ଆମକୁ ମନୁଷ୍ୟ ଜୀବନ ମିଳିଛି, ତେଣୁ ସେ ଜୀବନ ପ୍ରକୃତ ପକ୍ଷେ ଆମକୁ ସେହିଭଳି ଭାବରେ ବିନିଯୋଗ କରିବା ପାଇଁ ପଡ଼ିବ। ଗୁରୁ ଯେ ଆମେ ସେତେବେଳେ କହିବା ପ୍ରଶ୍ନ କରିବା ଯେତେବେଳେ ଭଗବାନ କୃଷ୍ଣ ଅର୍ଜୁନଙ୍କ ସମକ୍ଷରେ ଥିଲେ ଏବଂ ଅର୍ଜୁନ ମଧ୍ୟ ଭଗବାନ କୃଷ୍ଣଙ୍କୁ ପ୍ରଶ୍ନ ପଚାରିଲେ ଏବଂ ତାଙ୍କଠାରୁ ମଧ୍ୟ ଉତ୍ତର ସେ ଆଦାୟ କଲେ, ସେହିଭଳି ଭାବରେ ଆମେ କହିବା ଯେ ଆମ ସମ୍ମୁଖରେ ତ ଭଗବାନ ନାହାନ୍ତି ଏବଂ ସେ ପ୍ରକାର ଭାବରେ ଗୁରୁ ମଧ୍ୟ ଯଦି ଅପ୍ରକଟ ହୋଇଗଲେ, ଧରନ୍ତୁ ପ୍ରଭୁପାଦ ଅପ୍ରକଟ ହୋଇଗଲେ, ତାଙ୍କର ଶିଷ୍ୟମାନେ ଅଛନ୍ତି, ଆମର ଗୁରୁଦେବ ଆମଠାରୁ ଅପ୍ରକଟ ହୋଇଗଲେଣି, ସେ ନାହାନ୍ତି ଆମ ପାଖରେ ଶରୀର, ତାଙ୍କର ବର୍ତ୍ତମାନ ଆମେ ସର୍ବସଙ୍ଗ ଲାଭ କରିପାରୁନୁ, ତାଙ୍କ ଗୁରୁସଙ୍ଗ ଲାଭ କରିପାରୁନୁ, ଆମେ ସେ ପ୍ରକାର ପ୍ରଶ୍ନ କରିବୁ ଯେ ଆମେ ପ୍ରକୃତ ପକ୍ଷେ ଆମେ ଗୁରୁଙ୍କର ସାନ୍ନିଧ୍ୟ କିଭଳି ଭାବରେ ଲାଭ କରିବୁ, ଗୁରୁଙ୍କର ପ୍ରକୃତ ପକ୍ଷେ ମନୋଭୀଷ୍ଟ କିଭଳି ଭାବରେ କ'ଣ କରିବୁ। ତେଣୁ ସେ ପ୍ରକୃତରେ ତାହାର ଉତ୍ତର ଆମକୁ ପାଇବା ପାଇଁ ହେଲେ ଗୁରୁଙ୍କର ନିର୍ଦ୍ଦେଶ ଆମର ତାଙ୍କର ବାଣୀ ରୂପରେ ରହୁଛି। ତେଣୁ ତାଙ୍କର ଦୁଇ ପ୍ରକାର ସଙ୍ଘ କରାଯାଉଛି, ଗୋଟେ ବପୁ ସଙ୍ଘ, ସେ ଯେତେବେଳେ ଶରୀର ଧାରଣ କରିଥିଲେ ସେତେବେଳେ ତାଙ୍କ ଶରୀର ସଙ୍ଗ କରୁଥିଲେ, କିନ୍ତୁ ଯେତେବେଳେ ସେ ନାହାନ୍ତି, ଏ ଶରୀର ତାଙ୍କର ଏ ଜଗତରେ ନାହିଁ, ତଥାପି ତାଙ୍କ ବାଣୀ ରୂପରେ ସେ ପ୍ରକାଶ କରୁଛନ୍ତି ଏବଂ ବାଣୀ ଦ୍ୱାରା ମଧ୍ୟ ସେ ପ୍ରକଟ ଅଛନ୍ତି। ତେଣୁ ସେ ବାଣୀ ରୂପକୁ ଆମକୁ ସଙ୍ଗ କରିବା ପାଇଁ ତାଙ୍କର ଶାସ୍ତ୍ରରେ ତାଙ୍କ ନିର୍ଦ୍ଦେଶ ଅଛି, ସିଏ ଲେକ୍ଚର ତାଙ୍କ ବକ୍ତୃତା ଦେଇଛନ୍ତି ଏବଂ କାହାକୁ କ'ଣ କାର୍ଯ୍ୟ କରିବା ପାଇଁ ସେସବୁ କହିଛନ୍ତି, ଏବଂ ସେହି ସମୟରେ ଆମେ ତାଙ୍କୁ ପ୍ରକୃତ ପକ୍ଷେ ସ୍ମରଣ କରିବା ଉଚିତ ଏବଂ ତଦନୁଯାୟୀ ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବା ଉଚିତ। ଏବଂ ସେତିକିବେଳେ ଯେତେବେଳେ ଶିଷ୍ୟ ପ୍ରକୃତ ପକ୍ଷେ ତା'ର ଜୀବନରେ କୃତକାର୍ଯ୍ୟ ହାସଲ କରିବ, ସେତେବେଳେ ହିଁ ଗୁରୁ ପ୍ରକୃତ ପକ୍ଷେ ସେ ଗୁରୁଙ୍କର ମାନେ କୃପା ଲାଭ କରିବ। ଏବଂ ପ୍ରଭୁପାଦ ନାହାନ୍ତି, ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ନାହାନ୍ତି, କିନ୍ତୁ ଇସ୍କନ ବର୍ତ୍ତମାନ ସମଗ୍ର ପୃଥିବୀରେ ପ୍ରଚାର ଚାଲିଛି ଏବଂ ପ୍ରକୃତ ପକ୍ଷେ ପ୍ରଭୁପାଦ ସେଇଥିରେ ହିଁ ଜୀବିତ ଅଛନ୍ତି। ଯେତେବେଳେ ତାଙ୍କର ବାଣୀର ପ୍ରଚାର ହେଉଛି, କୃଷ୍ଣ ଚେତନା ଯେତେବେଳେ ପ୍ରଚାର ହେଉଛି, ସେତେବେଳେ ପ୍ରଭୁପାଦ ହିଁ ପ୍ରକୃତ ପକ୍ଷେ ପ୍ରକଟ ଅଛନ୍ତି ବୋଲି ବୁଝିବା ପାଇଁ ପଡ଼ିବ। ସେହିଭଳି ଭାବରେ ଆମେ ଗୁରୁଙ୍କ ନିର୍ଦ୍ଦେଶକୁ ଯଦି ଠିକ୍ ଭାବରେ ଆମେ ପାଳନ କରିବା, ତାଙ୍କର ବାଣୀ ରୂପରେ ଆମେ ଯଦି ଠିକ୍ ଭାବରେ ଶୁଣ କରିବା ଯେ ପ୍ରକୃତ ପକ୍ଷେ ଗୁରୁ ଅପ୍ରକଟ ନା ଅପ୍ରକଟ ଅଛନ୍ତି ବୋଲି କେବେ ବୁଝିବା ଉଚିତ ନୁହେଁ, ଯେ ଗୁରୁଦେବ ନିଶ୍ଚିତ ଭାବରେ ଆମର ପ୍ରକଟ ଅଛନ୍ତି। ତେଣୁ ସେଥିପାଇଁ ଯେ ଶିଷ୍ୟ ପ୍ରକୃତ ପକ୍ଷେ ଗୁରୁଙ୍କର ନିର୍ଦ୍ଦେଶକୁ ତଦନୁଯାୟୀ ପାଳନ କରିବା ଉଚିତ, ଯେମିତି ବିଦୁର ମୈତ୍ରେୟ ମୁନିଙ୍କୁ ଜିଜ୍ଞାସା କରୁଛନ୍ତି, ସେଥିରେ କୌଣସି ପ୍ରକାର ଶରୀର ତତ୍ତ୍ୱ ବିଷୟରେ କୌଣସି ଜିଜ୍ଞାସା ନାହିଁ, ସବୁ ଆତ୍ମା ବିଷୟରେ ଜିଜ୍ଞାସା କରୁଛନ୍ତି, ଜୀବନର ଲକ୍ଷ୍ୟ ପ୍ରକୃତ କ'ଣ, କାହିଁକି ଆମେ ମାନେ ମାନବ ଜୀବନ ପ୍ରାପ୍ତ ହୋଇଛୁ, ତାଙ୍କର ନିଜ ବିଷୟରେ କୌଣସି ଜିଜ୍ଞାସା ନାହିଁ, ସମଗ୍ର ମାନବ ସମାଜର କିଭଳି ଭାବରେ ଉଦ୍ଧାର ହେବେ, ସମଗ୍ର ମାନବ ସମାଜର ପ୍ରକୃତ ପ୍ରକୃତ ସମସ୍ୟାର ସମାଧାନ କେମିତି ହେବ, ଏସବୁ ପ୍ରଶ୍ନ ବିଦୁର ମୈତ୍ର ମୁନିଙ୍କ ନିକଟରେ ପଚାରିଥିଲେ। ସେହି ପ୍ରକାର ଭାବରେ ପରିକ୍ଷିତ ମହାରାଜଙ୍କର ମଧ୍ୟ ପ୍ରଶ୍ନ ସୁଖଦେବ ଗୋସ୍ୱାମୀ ସେହି ପ୍ରକାର ପ୍ରଶ୍ନ, ଯେ ଜଣେ ଯେତେବେଳେ ମୃତ୍ୟୁ ନିକଟରେ ଅଛି ବା ଯାହାର ଅନ୍ତିମ ସମୟ ଉପସ୍ଥିତ ହୋଇଛି, ତାହାର କର୍ତ୍ତବ୍ୟ କ'ଣ, ଏଇଟା ତାଙ୍କ ନିଜ ପାଇଁ ନୁହଁ, ସେ ଜାଣିଛନ୍ତି। ପରୀକ୍ଷିତ ମହାରାଜ କୌଣସି କଥା ଅଜଣା ନୁହେଁ, କାରଣ ସେ ଭଗବାନଙ୍କର କି ଶୁଦ୍ଧ ଭକ୍ତ, କିନ୍ତୁ ସେ ପ୍ରଶ୍ନଟା ଯିଏ ପଚାରୁଛନ୍ତି ସେଇଟା ହେଉଛି ଆମମାନଙ୍କ ପାଇଁ ପ୍ରଶ୍ନ, ଯେ ଆମର ପ୍ରକୃତ ପକ୍ଷେ ଆମେ ଅନ୍ତିମ ସମୟ ନିକଟରେ ଅଛେ, କେତେବେଳେ ଯେ ଆମର ଅନ୍ତିମ ସମୟ ଆସିବ କହିହେବନି, ତେଣୁ ଆମର ପ୍ରକୃତ ପକ୍ଷେ କରିବା କ'ଣ କର୍ତ୍ତବ୍ୟ, ସେ ପ୍ରଶ୍ନଟା ପରୀକ୍ଷିତ ମହାରାଜ ଆମ ପାଇଁ ସେ ପ୍ରଶ୍ନ ପଚାରୁଛନ୍ତି। ସେହି ପ୍ରକାର ଭାବରେ ଅର୍ଜୁନଙ୍କର ପ୍ରଶ୍ନ ମଧ୍ୟ ଭଗବାନ କୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ସେ ଯେଉଁ ପ୍ରଶ୍ନ ପଚାରୁଛନ୍ତି ସେଇଟା ହେଉଛି ଆମମାନଙ୍କର ହିଁ ପ୍ରଶ୍ନ, ତେଣୁ ସେ ପ୍ରଶ୍ନ ଆମମାନଙ୍କ ପାଇଁ ଯେଉଁ ଉତ୍ତର ଆମକୁ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଦେଇଛନ୍ତି ବା ପରୀକ୍ଷିତ ମହାରାଜଙ୍କୁ ସୁଖଦେବ ଗୋସ୍ୱାମୀ ଦେଇଛନ୍ତି ବା ବିଦୁର ମୁନିଙ୍କୁ ମୈତ୍ରେୟ ମୁନି ଯେଉଁ ପ୍ରଶ୍ନ ଉତ୍ତର ଦେଇଛନ୍ତି, ନାରଦ ମୁନି ଯୁଧିଷ୍ଠ ମହାରାଜଙ୍କୁ ଯେଉଁ ଉତ୍ତର ଦେଇଛନ୍ତି, ସେ ପ୍ରଶ୍ନ ଉତ୍ତର ହେଉଛି ଆମମାନଙ୍କ ପାଇଁ। ତେଣୁ ପ୍ରକୃତ ପକ୍ଷେ ଶାସ୍ତ୍ର ଭାଗବତ ଶାସ୍ତ୍ର ଅଧ୍ୟୟନ କରି ଆମେ ସେ ଉତ୍ତର ଲାଭ କରି ଆମ ଜୀବନ ସେହି ଭାବରେ ଯଦି ଆମେ ତାକୁ ଗ୍ରହଣ କରିବା ଏବଂ ଆମ ଜୀବନଯାତ୍ରାରେ ପାଳନ କରିବା, ତାହେଲେ ନିଶ୍ଚିତ ଭାବରେ ଆମେ ଭଗବତ କୃପା ଲାଭ କରିବା ଏବଂ ଆମ ଜୀବନର ଉଦ୍ଦେଶ୍ୟ ସଫଳ ହେବ।
ଜୟ ଗ୍ରନ୍ଥର ଶ୍ରୀମଦ୍ ଭାଗବତ ଜୟ ଶ୍ରୀଲ ପ୍ରଭୁପାଦ ମହାରାଜ ଜୟ ଶ୍ରୀଲ ଗୁରୁଦେବ କୀ ସମବେତ ଗୌର ଭକ୍ତ ବୃନ୍ଦ କୀ ଅନନ୍ତ କୋଟି ବୈଷ୍ଣବ ନିତାଇ ଗୌର ପ୍ରମାଣ ଆସନ୍ତା ରବିବାର ପ୍ରୋଗ୍ରାମ ବିଷୟରେ କ'ଣ ଆସନ୍ତା ରବିବାର
ଆସନ୍ତା ସନ୍ଡେ ପ୍ରୋଗ୍ରାମ ଯାହା ଆନାଉନ୍ସ କରାଯିବ ଆମର ଗାଁରେ ଗ୍ରୁପ୍ କରିବେ କିନ୍ତୁ ଆସନ୍ତା 11 ତାରିଖ ଚୂଡ଼ାଦେବୀ ଉତ୍ସବ ମହୋତ୍ସବ ପାଳନ କରାଯାଉଛି ଆମର କଟକର ସଞ୍ଜୀବ ପ୍ରଭୁ ଆପଣମାନଙ୍କୁ ଅନୁରୋଧ କରିଛନ୍ତି ଆପଣମାନେ ଯେଉଁମାନେ ଯିବା ପାଇଁ ଚାହୁଁଛନ୍ତି ମନ୍ଦିର ଆସିଲେ 8 ବେଳେ ସକାଳ 8 ବେଳେ ସେଠି ବସ୍ ଥିବ ସେଠୁ ଆପଣମାନେ ଯାଇକରି ସେ ତାଙ୍କର ବାସଭବନରେ ବସିଥିବେ ଏବଂ ଚୂଡ଼ାଦେବୀ ଉତ୍ସବରେ ଯୋଗ ଦେବେ ସେଠି ମଧ୍ୟ ମହାରାଜ ଯାଇ ପହଞ୍ଚିବେ ଭକ୍ତିବେ ଶିଶୁମତ ଭକ୍ତିଧର ନାରାୟଣ ସ୍ୱାମୀ ମହାରାଜ ତେଣୁ ଆପଣ ସମସ୍ତଙ୍କୁ ସେ ଅନୁରୋଧ କରିଛନ୍ତି ସେଠାରେ ତାଙ୍କର ସକାଳ 8ରେ ମନ୍ଦିର ପାଖରେ ବସିଥିବେ
ଆସନ୍ତା 11 ତାରିଖ ଚୂଡ଼ାଦେବୀ ମହୋତ୍ସବ ଆମର ପ୍ରତିବର୍ଷ ଭଳି ବର୍ଷ ମଧ୍ୟ କଟକରେ ସେ ସଞ୍ଜୀବ ପ୍ରଭୁ କରୁଛନ୍ତି ସମସ୍ତଙ୍କୁ ସେ ନିମନ୍ତ୍ରଣ କରିଛନ୍ତି ଆମର ଏଠୁ ଗାଡ଼ି ଯାଉଛି ସକାଳ 8ଟା ପୂର୍ବରୁ ବୋଧେ ଯାଉଛି ସେଠି ସବୁଦିନ ପ୍ରତିବର୍ଷ ଏ ବର୍ଷ ମଧ୍ୟ ସେ 8ଟା ପୂର୍ବରୁ ଯିବ ଆପଣମାନେ ଯେଉଁମାନେ ଏ ପ୍ରୋଗ୍ରାମକୁ ଆଟେଣ୍ଡ କରିବେ ସେମାନେ 8ଟା ସୁଦ୍ଧା ଆସି ମନ୍ଦିରରେ ପହଞ୍ଚିବେ ସେ ମନ୍ଦିରରେ ବସିବ ସେଠି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅଛି କଟକରେ ଆପଣ ଜାଣିଛନ୍ତି ଗତ ବର୍ଷ ଯେମିତି ହେଉଛି ପୂର୍ବ ବର୍ଷ ଯେମିତି ହେଉଥିଲା ସେ ମଧ୍ୟ ଅନୁରୋଧ କରିଛନ୍ତି ଆମ ମନ୍ଦିର ଯେଉଁ ମହୋତ୍ସବ ହେଉଛି ସେଠି ଆମର ସ୍ୱତନ୍ତ୍ର ଭାବରେ କରାହେଉଛି ପ୍ରତିବର୍ଷ
ରବିବାରଟା ଜଣେ ପୋଲିସ ଆମର ଭକ୍ତ ସେଠି ତାଙ୍କୁ କହିଥିଲି ସେ ହଁ କରିଥିଲେ ମୁଁ ତା ସାଙ୍ଗରେ ଯୋଗାଯୋଗ କରିବି ତମେ ଆଉ ବୁଝିଲେ ଗୋଟେ ହବ ମନ୍ଦିର
ଦେବ ସ୍ନାନ ପୂର୍ଣ୍ଣିମା
ହଁ
ସ୍ନାନ ପୂର୍ଣ୍ଣ
ଆଗାମୀ 13 ତାରିଖ ସ୍ନାନ ପୂର୍ଣ୍ଣିମା ମନ୍ଦିର କାର୍ଯ୍ୟକ୍ରମ ରହିଛି ତ ମନ୍ଦିର ସମସ୍ତ କାର୍ଯ୍ୟ